ଓମ୍ ଶାନ୍ତି। 18 ଜୁଲାଇ 2026 ମସିହାର ମଧୁର ମହାବାକ୍ୟ। ମିଠେ ବଚ୍ଚେ, ଏହି ପୁରୁଣା ଦୁନିଆରେ ଯେଉଁ ପ୍ରକାରର ଆଶା ମନୁଷ୍ୟମାନେ ରଖୁଛନ୍ତି, ସେହିସବୁ ଆଶା ତୁମକୁ ରଖିବାର ନାହିଁ, କାହିଁକି ନା ଏହି ଦୁନିଆ ବିନାଶ ହୋଇଯିବ। ପ୍ରଶ୍ନ, ସଙ୍ଗମ ଯୁଗରେ କେଉଁ ଆଶା ରଖିଲେ ତୁମର ସବୁ ଆଶା ଗୁଡିକ ସବୁବେଳ ପାଇଁ ପୂର୍ଣ୍ଣ ହୋଇଯିବ? ଉତ୍ତର, ଆମକୁ ପବିତ୍ର ହୋଇ ବାବାଙ୍କୁ ୟାଦ କରି ତାଙ୍କ ଠାରୁ ପୁରା ସମ୍ପତ୍ତି ନେବାକୁ ହେବ। କେବଳ ଏଇ ଆଶା ରଖିଲେ ସଦାକାଳ ପାଇଁ ସବୁ ଆଶା ପୂର୍ଣ୍ଣ ହୋଇଯିବ। ଆୟୁଷ୍ମାନ ଭବ, ପୁତ୍ରବାନ ଭବ, ଧନବାନ ଭବ, ସବୁ ବରଦାନ ମିଳିଯିବ। ସତ୍ୟ ଯୁଗରେ ସବୁ ମନୋକାମନା ପୂର୍ଣ୍ଣ ହୋଇଯିବ। ଗୀତ, ତୁମ୍ଭେ ହୋ ମାତା, ତୁମ୍ଭେ ପିତା ହୋ, ଓମ୍ ଶାନ୍ତି। ମିଠା ମିଠା ରୁହାନି ପିଲାମାନଙ୍କ ପ୍ରତି, ଅର୍ଥାତ୍ ଆତ୍ମାମାନଙ୍କ ପ୍ରତି ପରମ ପିତା ପରମାତ୍ମା ଏହା ବୁଝାଉଛନ୍ତି। ତୁମେ ଜାଣିଛ, ବେହଦର ବାବା ଆମକୁ ବରଦାନ ଦେଉଛନ୍ତି, ଲୋକମାନେ ଆଶୀର୍ବାଦ ଦେଇଥାନ୍ତି, ପୁତ୍ରବାନ ଭବ, ଆୟୁଷ୍ମାନ ଭବ, ଧନବାନ ଭବ। ଏବେ ବାବା ତୁମକୁ ବରଦାନ ଦେଉଛନ୍ତି ଆୟୁଷ୍ମାନ ଭବ, ତୁମର ଆୟୁଷ ବହୁତ ଅଧିକ ହେବ। ସତ୍ୟ ଯୁଗରେ ପୁତ୍ର ବି ଜନ୍ମ ହେବ, ତ ସେ ମଧ୍ୟ ସୁଖ ଦେବ। ଏଠାରେ ଯେଉଁ ପିଲାମାନେ ଅଛନ୍ତି ସମସ୍ତେ ଦୁଃଖ ଦେଉଛନ୍ତି, ସତ୍ୟ ଯୁଗରେ ଯେଉଁ ପିଲାମାନେ ଜନ୍ମ ହେବେ ସେମାନେ ସୁଖ ଦେବେ। ଏବେ ତୁମେମାନେ ଜାଣୁଛ ଯେ ବେହଦର ବାବା ବେହଦ ସୁଖର ବର୍ଷା ଦେଉଛନ୍ତି। ବାସ୍ତବରେ ଆମେ ଆୟୁଷ୍ମାନ ଧନବାନ ମଧ୍ୟ ହେବା। ଏବେ କୌଣସି କାମନା ରଖିବା ଅନୁଚିତ। ତୁମର ସବୁ ମନୋକାମନା ଗୁଡିକ ସତ୍ୟ ଯୁଗରେ ପୁରା ହେବ। ଏହି ନର୍କରେ କୌଣସି ବି କାମନା ରଖିବା ଉଚିତ ନୁହେଁ। ଏଠାରେ ଧନର କାମନା ମଧ୍ୟ ରଖ ନାହିଁ। ବହୁତ ଧନ ହେଉ, ବଡ଼ ଚାକିରି ମିଳୁ, ଏହିପରି ଅଧିକ ଇଚ୍ଛା ରଖ ନାହିଁ। ପେଟ ତ କେବଳ ଗୋଟିଏ ମୁଠା ଅଟାର ରୁଟି ଖାଇଥାଏ, ତେଣୁ ଅଧିକ ଲୋଭ କରିବା ଅନୁଚିତ। ଯଦି ଅଧିକ ଧନ ଥିବ ତାହା ବିନାଶ ହୋଇଯିବ। ପିଲାମାନେ ଜାଣିଛନ୍ତି ବାବା ଆମକୁ ସ୍ୱର୍ଗର ମାଲିକ କରାଉଛନ୍ତି। ଏବେ ବାବା କହୁଛନ୍ତି ଦାନ ଦିଅ, ତେବେ ଗ୍ରହଣ ଛାଡ଼ିଯିବ। ତେବେ କେଉଁ ଦାନ ଦେବ? ଏହି ପାଞ୍ଚ ବିକାର ଏହାକୁ ଦାନ କରିଦିଅ, ତେବେ ଖରାପ ଗ୍ରହ ଚାଲିଯିବ ଏବଂ ତୁମେ ଷୋଳ କଳା ସମ୍ପୂର୍ଣ୍ଣ ହୋଇଯିବ। ତୁମେ ଜାଣିଛ ଆମକୁ ସର୍ବଗୁଣ ସମ୍ପନ୍ନ ଷୋଳ କଳା ସମ୍ପୂର୍ଣ୍ଣ ଏହିଠାରେ ହିଁ ହେବାକୁ ପଡିବ। ଏଠାରେ ପାଞ୍ଚ ବିକାରର ଦାନ ଦେବାକୁ ପଡୁଛି। ପିଲାମାନଙ୍କୁ ବାବା କହୁଛନ୍ତି, ମିଠା ପିଲାମାନେ କୌଣସି ଆଶା ରଖ ନାହିଁ, କେବଳ ବେହଦର ବାବାଙ୍କ ଠାରୁ ବେହଦର ସମ୍ପତ୍ତି ନିଅ। ବାକି ଅଳ୍ପ ସମୟ ଅଛି, ଗାୟନ ମଧ୍ୟ କରାଯାଏ, ବହୁତ ଗଲା, ଅଳ୍ପ ରହିଲା, ବିନାଶ ହେବା ପାଇଁ ଅଳ୍ପ ସମୟ ଅଛି। ସେଥିପାଇଁ ଏହି ପୁରୁଣା ଦୁନିଆରେ କୌଣସି ଆଶା ରଖ ନାହିଁ, କେବଳ ବାବାଙ୍କୁ ୟାଦ କରୁଥାଅ। ୟାଦ ଦ୍ୱାରା ପିଲାମାନଙ୍କୁ ସତୁ ପ୍ରଧାନ ହେବାକୁ ପଡିବ। ଏହି ଦୁନିଆରେ ମନୁଷ୍ୟ ଯେଉଁ ଆଶା ରଖୁଛନ୍ତି ସେହିପରି କୌଣସି ଆଶା ରଖ ନାହିଁ। କେବଳ ଗୋଟିଏ ଆଶା ରଖିବାର ଅଛି ଯେ ମୋତେ ଶିବ ବାବାଙ୍କ ଠାରୁ ସ୍ୱର୍ଗର ବର୍ଷା ନେବାର ଅଛି, କାହାକୁ ବି କେବେ ଦୁଃଖ ଦେବାର ନାହିଁ। ପରସ୍ପର ପ୍ରତି କାମ ବିକାରର ଭାବନା ରଖିବା ଏହା ସବୁଠାରୁ ବଡ଼ ଦୁଃଖ। ସେଥିପାଇଁ ସନ୍ନ୍ୟାସୀମାନେ ସ୍ତ୍ରୀ ଠାରୁ ଅଲଗା ହୋଇଯାଇଥାନ୍ତି, କହିଥାନ୍ତି ଇଏ ଛାଡ଼ି ଦେଇଛି। ଏହି ସମୟରେ ରାବଣ ରାଜ୍ୟରେ ସମସ୍ତେ ପତିତ ପାପାତ୍ମା ଅଟନ୍ତି। ଏବେ ସମୟ ବହୁତ କମ ଅଛି। ତୁମେ ଯଦି ବାବାଙ୍କ ଶ୍ରୀମତରେ ନ ଚାଲିବ ତେବେ ଶ୍ରେଷ୍ଠ ହୋଇପାରିବ ନାହିଁ। ପିଲାମାନଙ୍କୁ ଉଚ୍ଚରୁ ଉଚ୍ଚ ହେବାକୁ ପଡିବ। ସେଥିପାଇଁ ପାଞ୍ଚ ବିକାରର ଦାନ ଦେବାକୁ ହେବ, ତେବେ ଯାଇ ଗ୍ରହଣ ଛାଡ଼ିଯିବ। ଏବେ ସମସ୍ତଙ୍କ ଉପରେ ଖରାପ ଗ୍ରହ ପଡିଛି, ସେଥିପାଇଁ ସମ୍ପୂର୍ଣ୍ଣ କଳା ହୋଇଯାଇଛନ୍ତି। ବାବା କହୁଛନ୍ତି, ଯଦି ମୋ ଠାରୁ ବର୍ଷା ନେବାର ଅଛି ତ ପବିତ୍ର ହୁଅ। ଦ୍ଵାପରରୁ ଆରମ୍ଭ କରି ତୁମେ ପତିତ ହୋଇ ହୋଇ ସତୁ ପ୍ରଧାନରୁ ତମ ପ୍ରଧାନ ହୋଇଯାଇଛ, ସେଥିପାଇଁ ତ ଗାୟନ କରୁଛ, ପତିତ ପାବନ ଆସ, ଆସି ଆମକୁ ପବିତ୍ର କରାଅ। ତେଣୁ ବାବା ନିର୍ଦ୍ଦେଶ ଦେଉଛନ୍ତି, ପିଲାମାନେ ଏବେ ପତିତ ହୁଅ ନାହିଁ, କାମ ମହାଶତ୍ରୁକୁ ଜିତ, ଏଥିରେ ହିଁ ତୁମେ ଆଦି ମଧ୍ୟ ଅନ୍ତ ଦୁଃଖ ପାଇଛ। ବାବା କହୁଛନ୍ତି, ତୁମେ ସ୍ୱର୍ଗରେ ସମ୍ପୂର୍ଣ୍ଣ ପବିତ୍ର ଥିଲ, ଏବେ ରାବଣ ମତରେ ତୁମେ ପତିତ ହୋଇଯାଇଛ, ସେଥିପାଇଁ ଦେବତାମାନଙ୍କ ଆଗରେ ତାଙ୍କର ମହିମା ଗାୟନ କରୁଛ। ଆପଣ ସର୍ବଗୁଣ ସମ୍ପନ୍ନ, ସମ୍ପୂର୍ଣ୍ଣ ନିର୍ବିକାରୀ ଏବଂ ଆମେ ବିକାରୀ। ନିର୍ବିକାରୀ ହେବା ଦ୍ଵାରା ସୁଖ ହିଁ ସୁଖ ମିଳିଥାଏ। ବାବା କହୁଛନ୍ତି, ଏବେ ମୁଁ ଆସିଛି ପିଲାମାନଙ୍କୁ ନିର୍ବିକାରୀ କରାଇବା ପାଇଁ। ଏବେ ତୁମକୁ ସବୁ ଇଚ୍ଛା ଛାଡ଼ିବାକୁ ହେବ, ଭଲେ ନିଜର କର୍ମଧନ୍ଦା ଆଦି କର, ପରସ୍ପରକୁ ଜ୍ଞାନ ଅମୃତ ପିଆଅ, ଗାୟନ ମଧ୍ୟ କରାଯାଏ, ଅମୃତ ଛାଡ଼ି ବିଷ କାହିଁକି ପିଇବୁ। ବାବା କହୁଛନ୍ତି, ଏଠାରେ କୌଣସି ବି କାମନା ରଖ ନାହିଁ, ଆମେ ୟାଦର ଯାତ୍ରା ଦ୍ଵାରା ପୁରା ସତୁ ପ୍ରଧାନ ହୋଇଯିବୁ। ତୁମେ ତେଷଠି ଜନ୍ମ ଯେଉଁ ପାପ କରିଛ ତାହା ୟାଦ ଦ୍ଵାରା ହିଁ କଟିବ। ଏବେ ନିର୍ବିକାରୀ ହେବାକୁ ପଡିବ, ଯଦିଓ ମାୟାର ତୁଫାନ ଆସିବ, କିନ୍ତୁ ତୁମକୁ ପତିତ ହେବାର ନାହିଁ, ମନୁଷ୍ୟରୁ ଦେବତା ହେବାକୁ ହିଁ ପଡିବ। ତୁମେ ହିଁ ସତୁ ପ୍ରଧାନ ପୂଜ୍ୟ ଦେବତା, ପୁଣି ତୁମେ ହିଁ ପୂଜ୍ୟରୁ ପୂଜାରୀ ହେଉଛ। ଆମେ ନିରୋଗୀ ଥିଲୁ, ପୁଣି ରୋଗୀ ହୋଇଛୁ, ଏବେ ପୁଣି ଥରେ ନିରୋଗୀ ହେବାକୁ ଯାଉଛୁ। ଯେତେବେଳେ ନିରୋଗୀ ଥିଲୁ ଆମର ଆୟୁଷ ବହୁତ ବଡ଼ ଥିଲା, ଏବେ ଦେଖ ବସୁ ବସୁ ମନୁଷ୍ୟ ମରିଯାଉଛନ୍ତି। ତେଣୁ କୌଣସି ବି ଆଶା ରଖିବା ଅନୁଚିତ, ଏସବୁ ବିକାରୀ ଆଶା ଅଟେ। କଣ୍ଟାରୁ ଫୁଲ ହେବା ପାଇଁ ତ ଗୋଟିଏ ହିଁ ଫାର୍ଷ୍ଟ କ୍ଲାସ ଆଶା ରହିଛି। ବାବା କହୁଛନ୍ତି, ମତେ ମନେ ପକାଅ, ତେବେ ତୁମେ ପୁଣ୍ୟ ଆତ୍ମା ହୋଇଯିବ। ଏହି ସମୟରେ ସମସ୍ତଙ୍କର ଉପରେ ରାହୁର ଗ୍ରହଣ ଲାଗିଛି, ସାରା ଭାରତରେ ରାହୁର ଗ୍ରହଣ ଲାଗିଛି, ପୁଣି ବୃହସ୍ପତିର ଦଶା ହେବା ଦରକାର। ତୁମେ ଜାଣିଛ ଏବେ ଆମ ଉପରେ ବୃହସ୍ପତିର ଦଶା ପଡିଛି। ଭାରତ ସ୍ୱର୍ଗ ଥିଲା, ସତ୍ୟଯୁଗରେ ତୁମ ଉପରେ ବୃହସ୍ପତି ଦଶା ପଡିଥିଲା, ଏବେ ରାହୁର ଦଶା ପଡିଛି। ଏବେ ପୁଣି ବେହଦର ବାବାଙ୍କ ଠାରୁ ବୃହସ୍ପତିର ଦଶା ମିଳୁଛି। ବୃହସ୍ପତିର ଦଶାରେ ଏକୋଇଶ ଜନ୍ମର ସୁଖ ରହିଛି, ତ୍ରେତା ଯୁଗରେ ଶୁକ୍ରର ଦଶା ହୋଇଥାଏ। ତେଣୁ ଯିଏ ଯେତେ ବାବାଙ୍କୁ ମନେ ପକାଇବେ ସେତେ ବୃହସ୍ପତିର ଦଶା ହେବ। ଏହି ଜ୍ଞାନ ମଧ୍ୟ ଦିଆଯାଉଛି ଯେ ଏବେ ସମସ୍ତଙ୍କୁ ଘରକୁ ଫେରିବାକୁ ହେବ, ସେଥିପାଇଁ ବାବାଙ୍କୁ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ଉଡିବା ଯୋଗ୍ୟ ହୋଇଯିବ। ମାୟା ତୁମର ଡେଣା କାଟି ଦେଉଛି, ଏବେ ତୁମକୁ ଈଶ୍ୱରୀୟ ମତ ମିଳୁଛି, ଯାହା ଦ୍ଵାରା ତୁମେ ସର୍ବଦା ସୁଖୀ ହେଉଛ। ଈଶ୍ୱରୀୟ ମତ ଦ୍ଵାରା ତୁମେ ସ୍ୱର୍ଗର ମାଲିକ ହେଉଛ, ବିଶ୍ୱର ବାଦଶାହୀ ନେଉଛ। ଈଶ୍ୱରୀୟ ମତ ମିଳୁଛି, ବାବାଙ୍କୁ ମନେ ପକାଅ, ତେବେ ଅନ୍ତମତି ସୁଗତି ହୋଇଯିବ। ବାବାଙ୍କ ସ୍ମୃତି ଦ୍ଵାରା ହିଁ ବିକର୍ମ ବିନାଶ ହେବ ଏବଂ ତୁମେ ପବିତ୍ର ହୋଇଯିବ। ପବିତ୍ର ଆତ୍ମା ହିଁ ସ୍ୱର୍ଗର ମାଲିକ ହେବା ପାଇଁ ଯୋଗ୍ୟ ହେବେ। ସେଠାରେ ତୁମର ଶରୀର ନିରୋଗୀ ହେବ, ଆୟୁଷ ମଧ୍ୟ ବଡ଼ ହେବ, ଧନ ମଧ୍ୟ ବହୁତ ରହିବ। ସେଠାରେ କେବେ ଧର୍ମର ସନ୍ତାନ କରିବେ ନାହିଁ। ବାବା କହୁଛନ୍ତି, ଆୟୁଷ୍ମାନ ଭବ, ସମ୍ପତ୍ତିବାନ ଭବ, ଗୋଟିଏ ପୁତ୍ର ନିଶ୍ଚୟ ଜନ୍ମ ହେବ। ଏହି ସମୟରେ ବାବା ସମସ୍ତଙ୍କୁ ଧର୍ମର ସନ୍ତାନ କରାଉଛନ୍ତି। ତେବେ ସତ୍ୟଯୁଗରେ କେହି ଧର୍ମର ସନ୍ତାନ ହେବେ ନାହିଁ। ଯୁଗ ବଳ ଦ୍ଵାରା ଗୋଟିଏ ପୁଅ, ଗୋଟିଏ କନ୍ୟା ଜନ୍ମ ହେବେ। ପଚାରୁଛନ୍ତି ସେଠାରେ ପିଲା କିପରି ଜନ୍ମ ହେବେ। ସେଠାରେ ଯୁଗ ବଳ ରହିଛି, ଏସବୁ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ସତ୍ୟଯୁଗରେ ସମସ୍ତେ ଯୋଗୀ ହେବେ। ଶ୍ରୀକୃଷ୍ଣଙ୍କୁ ଯୁଗେଶ୍ୱର କୁହାଯାଉଛି। ଏପରି ନୁହେଁ ଯେ ଶ୍ରୀକୃଷ୍ଣ ଯୁଗରେ ରହୁଛନ୍ତି, ସେ ତ ପୁରା ପବିତ୍ର ଯୋଗୀ ଅଟନ୍ତି। ଈଶ୍ୱର ସମସ୍ତଙ୍କୁ ଯୁଗେଶ୍ୱର କରାଇଛନ୍ତି, ତେଣୁ ତୁମେ ଭବିଷ୍ୟତରେ ମଧ୍ୟ ଯୋଗୀ ହୋଇ ରହିବ। ବାବା ଯୋଗୀ କରାଉଛନ୍ତି। ଯୋଗୀମାନଙ୍କର ଆୟୁଷ ବଡ଼ ହୋଇଥାଏ, ଭୋଗୀମାନଙ୍କର ଆୟୁଷ ଛୋଟ ହୋଇଥାଏ। ଈଶ୍ୱର ଆସି ପିଲାମାନଙ୍କୁ ପବିତ୍ର କରାଇ ଯୋଗ ଶିଖାଇ ଦେବତା କରାଉଛନ୍ତି। ଏହାଙ୍କୁ ଯୋଗୀ କୁହାଯାଉଛି। ଯୋଗୀ ଅଥବା ଋଷିମାନେ ପବିତ୍ର ହୋଇଥାନ୍ତି। ତୁମକୁ ବୁଝାଯାଇଛି, ତୁମେ ହେଉଛ ରାଜ ଋଷି, ତୁମେ ରାଜଯୁଗ ଶିଖୁଛ ରାଜ୍ୟ ପଦ ପାଇବା ପାଇଁ। ଏହି ସମୟରେ ବାବାଙ୍କୁ ୟାଦ କରିବାକୁ ହେବ। ଏଠାରେ ପିଲା ଜନ୍ମ ହେଉ ଏପରି କୌଣସି ଓଲଟ ଆଶା ରଖିବା ଅନୁଚିତ। ସେଥିପାଇଁ ବିକାରରେ ଯାଇ କାମ କଟୁରୀ ଚଳାଇବାକୁ ପଡିବ ନା। ଦେହ ଅଭିମାନୀ ହିଁ କାମ ବିକାରରେ ଯାଇଥାନ୍ତି, ଦେହି ଅଭିମାନୀ ମାନେ କାମ ବିକାରରେ ଯାଇନଥାନ୍ତି। ବାବା ବୁଝାଉଛନ୍ତି, ତୁମେ ପବିତ୍ର ହୁଅ। ବାବା ଆତ୍ମାମାନଙ୍କ ସହିତ କଥା ହେଉଛନ୍ତି, ଏବେ କାମ ବିକାରରେ ଯାଅ ନାହିଁ, ପବିତ୍ର ହୁଅ, ତେବେ ତୁମର ସବୁ ଦୁଃଖ ଦୂର ହୋଇଯିବ। ବାବା ତୁମକୁ ସ୍ୱର୍ଗର ମାଲିକ କରାଉଛନ୍ତି। ବାବା କେତେ ସୁଖ ଦେଉଛନ୍ତି, ବାବାଙ୍କ ଠାରୁ ତ ସମ୍ପୂର୍ଣ୍ଣ ବର୍ଷା ନେବା ଦରକାର। ବାବା ତ ଦୀନବନ୍ଧୁ ଅଟନ୍ତି, ଗାୟନ ମଧ୍ୟ ରହିଛି। ସୁଦାମା ଦୁଇ ମୁଠା ଚାଉଳ ଦେଲେ ତେବେ ତାଙ୍କୁ ମହଲ ମିଳିଗଲା। ବାବା ଏକୋଇଶି ଜନ୍ମ ପାଇଁ ବର୍ଷା ଦେଉଛନ୍ତି, ଏ କଥା ମଧ୍ୟ ଜାଣିଛ। ଏବେ ସମସ୍ତଙ୍କୁ ଘରକୁ ଫେରିବାକୁ ହେବ। ଶିବ ବାବାଙ୍କ ସ୍ଥାପନା କାର୍ଯ୍ୟରେ ଯିଏ ଯେତେ ସହଯୋଗ କରିପାରିବେ, ଘରେ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଅଥବା ଡାକ୍ତରଖାନା ଖୋଲ। ବୋର୍ଡ ଉପରେ ଲେଖିଦିଅ, ଭାଇ ଓ ଭଉଣୀମାନେ ଯଦି ଏକୋଇଶ ଜନ୍ମ ପାଇଁ ସର୍ବଦା ସୁସ୍ଥ ଏବଂ ସମ୍ପତ୍ତିବାନ ହେବାର ଅଛି, ତେବେ ଏଠାକୁ ଆସି ବୁଝ। ଆମେ ଗୋଟିଏ ସେକେଣ୍ଡରେ ସଦା ସୁସ୍ଥ ଧନବାନ ହେବାର ରାସ୍ତା ବତାଉଛୁ। ତୁମେ ଡାକ୍ତର ଅଟ ନା? ଡାକ୍ତର ବୋର୍ଡ ତ ନିଶ୍ଚିତ ଲଗାଇଥାନ୍ତି, ନଚେତ ମନୁଷ୍ୟମାନେ କିପରି ଜାଣିବେ? ତୁମେ ମଧ୍ୟ ନିଜର ଘର ବାହାରେ ବୋର୍ଡ ଲଗାଇ ଦିଅ, କେହି ଆସିଲେ ତାଙ୍କୁ ଦୁଇ ପିତାଙ୍କର ରହସ୍ୟକୁ ବୁଝାଅ। ହଦର ପିତାଙ୍କ ଠାରୁ ହଦର ବର୍ଷା ପାଉଛ, ବେହଦର ବାବା କହୁଛନ୍ତି ମତେ ମନେ ପକାଅ, ତେବେ ବେହଦର ବର୍ଷା ମିଳିବ। ପ୍ରୋଜେକ୍ଟର ପ୍ରଦର୍ଶନୀରେ ପ୍ରଥମେ ଏହା ବୁଝାଅ, ଏହି ପୁରୁଷାର୍ଥ ଦ୍ଵାରା ତୁମେ ଏହିପରି ହେବ। ବର୍ତ୍ତମାନ ହେଲା ସଙ୍ଗମ, ଏବେ କଳିଯୁଗରୁ ସତ୍ୟଯୁଗକୁ ଯିବାକୁ ହେବ। ତୁମେ ଭାରତବାସୀ ସତୁ ପ୍ରଧାନ ଥିଲ, ଏବେ ତମ ପ୍ରଧାନ ହୋଇଯାଇଛ। ଏବେ ବାବା କହୁଛନ୍ତି ମତେ ମନେ ପକାଅ, ତେବେ ତୁମେ ସ୍ୱର୍ଗର ମାଲିକ ହେବ। ଦୁଇଟି ଅକ୍ଷର ହିଁ ରହିଛି ଅଲ୍ପ ମନେ ପକାଅ ତେବେ ବେ ଅର୍ଥାତ୍ ବାସା ହିଁ ତୁମର ଏହା ଦ୍ଵାରା ହିଁ ତୁମେ ଖୁସିରେ ରହିବ ବିକାରୀ ଦୁନିଆରେ ତୁମେ କୌଣସି ପ୍ରକାରର ଆଶା ରଖ ନାହିଁ ଏଠାରେ ତୁମେ ପୁରୁଷାର୍ଥ କରୁଛ ଜୀବ ଦଶାରୁ ମରିବା ପାଇଁ ସେମାନେ ତ ମରିବା ପରେ କହୁଛନ୍ତି ସ୍ୱର୍ଗବାସୀ ହେଲା ତୁମେ ସମସ୍ତଙ୍କୁ କହୁଛ ଆମେ ସ୍ୱର୍ଗବାସୀ ହେବା ପାଇଁ ବାବାଙ୍କୁ ମନେ ପକାଉଛ ତାଙ୍କ ଠାରୁ ବେହଦର ସୁଖ ମିଳୁଛି ବାବାଙ୍କୁ ମନେ ପକାଇଲେ ତୁମେ କେବେ ପନ୍ଦା କଟା କରିବ ନାହିଁ ତୋଫାନ ଆସିବ ସେଥିପାଇଁ ଚିନ୍ତା କର ନାହିଁ ମାୟାର ତୋଫାନ ତ ଆସିବ ଏହା ହେଉଛି ଯୁଦ୍ଧ ସଂକଳ୍ପ ବିକଳ୍ପ ଆସୁଛି ସେଥିପାଇଁ ମାଗଣାରେ ସମୟ ନଷ୍ଟ ହେଉଛି ତୋଫାନ ତ ଚାଲିଯିବ ସର୍ବଦା ରହିବ ନାହିଁ ସକାଳୁ ଉଠି ବାବାଙ୍କ ସ୍ମୃତିରେ ରହିବାକୁ ହେବ ତାଙ୍କ ଠାରୁ ବର୍ଷା ନେବାକୁ ପଡିବ ଏହି ନିଶା ମନରେ ରହୁ ବାବା ଆଉ କୌଣସି କଷ୍ଟ ଦେଉନାହାନ୍ତି କେବଳ ବାବାଙ୍କୁ ମନେ ପକାଇବାକୁ ହେବ ଅନ୍ୟ ସମସ୍ତଙ୍କୁ ଭୁଲି ଯାଅ ଏମାନେ ସମସ୍ତେ ମରିଯାଇଛନ୍ତି ପରସ୍ପର ସହିତ ଏହି କଥା ହୁଅ ବାବା ଏବେ ତ କେବଳ ଆପଣଙ୍କୁ ହିଁ ମନେ ପକାଇବ ଆପଣଙ୍କ ଠାରୁ ସ୍ୱର୍ଗର ବସ୍ତା ନେବୁ ସମୟ ସ୍ଥିର କରିଦିଅ ଆମେ ତିନି ଚାରିଟାରେ ନିଶ୍ଚିତ ଉଠି ବାବାଙ୍କ ସ୍ମୃତିରେ ରହିବୁ ଚକ୍ରକୁ ମଧ୍ୟ ମନେ ରଖିବାକୁ ହେବ ବାବା ଆମକୁ ରଚୟିତା ଏବଂ ରଚନାର ଜ୍ଞାନ ଦେଉଛନ୍ତି ଆମେ ଏହି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷକୁ ଜାଣିଛୁ ଆମେ ଏକୋଇଶ ଜନ୍ମ କିପରି ନେଉଛୁ ଏକଥା ବି ବୁଦ୍ଧିରେ ଅଛି ଏବେ ଆମେ ଘରକୁ ଯାଉଛୁ ପୁଣି ସ୍ୱର୍ଗକୁ ଆସି ଅଭିନୟ କରିବୁ ଆମେ ହେଲୁ ଆତ୍ମା ଆତ୍ମାକୁ ହିଁ ରାଜ୍ୟ ମିଳୁଛି ଆମେ ବାବାଙ୍କୁ ମନେ ପକାଇବା ଦ୍ଵାରା ବର୍ଷାର ହକଦାର ହୋଇଯାଉଛୁ ଏହା ରାଜଯୁଗ ଅଟେ ସମସ୍ତେ ବାବାଙ୍କୁ ମନେ ପକାଉଛନ୍ତି ବେହଦର ବାବାଙ୍କ ଦ୍ଵାରା ତୁମେ ଅନେକ ଥର ବିଶ୍ୱର ମାଲିକ ହୋଇଛ ପୁଣି ନରକବାସୀ ହୋଇଯାଇଛ ଏବେ ପୁଣି ସ୍ୱର୍ଗବାସୀ ହେଉଛ ଏକମାତ୍ର ବାବାଙ୍କ ସ୍ମୃତି ଦ୍ଵାରା ହିଁ ପାପ ଭସ୍ମ ହୋଇଯିବ ସେଥିପାଇଁ ଏହାକୁ ଯୋଗ ଅଗ୍ନି କୁହାଯାଉଛି ତୁମେ ବ୍ରାହ୍ମଣ ହୋଇ ହେଲ ରାଜ ଋଷି ଋଷି ସର୍ବଦା ପବିତ୍ର ହୋଇଥାନ୍ତି ତୁମେ ବାବାଙ୍କୁ ମନେ ପକାଇ ରାଜ୍ୟ ଭାଗ୍ୟର ବର୍ଷା ନେଉଛ ତେଣୁ ଏବେ ବିକାରରେ ଯିବା ପାଇଁ ଆଶା ରଖିବା ଅନୁଚିତ ଏହା ଛି ଆଶା ଏବେ ତ ପାରଲୌକିକ ପିତାଙ୍କ ଠାରୁ ବର୍ଷା ନେବାକୁ ହେବ ରୋଗରେ ପଡିଲେ ମଧ୍ୟ ମତେ ମନେ ପକାଇ ପାରିବ ବାବାଙ୍କୁ ମଧ୍ୟ ପିଲାମାନେ ବହୁତ ସ୍ନେହୀ ଲାଗିଥାନ୍ତି ବାବାଙ୍କୁ ପିଲାମାନଙ୍କୁ ପତ୍ର ଆଦି ଈଶ୍ୱରୀୟ ପତ୍ର ଆଦି ଲେଖିବାକୁ ପଡୁଛି ଏହା ଶିବ ବାବା ହିଁ ଲେଖାଉଛନ୍ତି ତୁମେ ମଧ୍ୟ ପତ୍ର ଲେଖୁଛ ଶିବ ବାବା ମାର୍ଫତ ବ୍ରହ୍ମା ଆମେ ସମସ୍ତେ ଶିବ ବାବାଙ୍କର ସନ୍ତାନ ଭାଇ ଭାଇ ଅଟୁ ରୁହାନି ବାବା ଆସି ଆମକୁ ପବିତ୍ର କରାଉଛନ୍ତି ସେଥିପାଇଁ ତାଙ୍କୁ ପତିତ ପାବନ କୁହାଯାଉଛି ଯିଏ ସବୁ ଆତ୍ମାମାନଙ୍କୁ ପବିତ୍ର କରାଉଛନ୍ତି କାହାକୁ ବି ଛାଡୁନାହାନ୍ତି ପ୍ରକୃତି ବି ପବିତ୍ର ହେଉଛି ତୁମେ ଜାଣିଛ ସତ୍ୟଯୁଗରେ ପ୍ରକୃତି ମଧ୍ୟ ପବିତ୍ର ରହିବ ଏବେ ଶରୀର ମଧ୍ୟ ପତିତ ହୋଇଯାଇଛି ସେଥିପାଇଁ ତ ଗଙ୍ଗାରେ ଶରୀରକୁ ଧୋଇବାକୁ ଯାଉଛନ୍ତି କିନ୍ତୁ ଆତ୍ମା ତ ପବିତ୍ର ହେଉନାହିଁ ଯୁଗର ଅଗ୍ନି ଦ୍ଵାରା ହିଁ ଆତ୍ମା ପବିତ୍ର ହେବ ଆଚ୍ଛା ମିଠା ମିଠା ଶିଖିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର ଏହି କଳିଯୁଗୀ ଦୁନିଆରେ କୌଣସି ପ୍ରକାରର ଓଲଟା ଆଶା ରଖିବାର ନାହିଁ। ସମ୍ପୂର୍ଣ୍ଣ ସତ୍ତ୍ୱ ପ୍ରଧାନ ହେବା ପାଇଁ ଈଶ୍ୱରୀୟ ମତରେ ଚାଲିବାକୁ ପଡ଼ିବ। 2 ପବିତ୍ର ହୋଇ ଘରକୁ ଫେରିବାକୁ ହେବ। ଏହି ଗୋଟିଏ ଆଶା ରଖିବାକୁ ହେବ। ଅନ୍ତିମ ମତି ଅନୁସାରେ ଗତି ପ୍ରାପ୍ତ ହେବ। ମାୟାର ତୁଫାନରେ ସମୟ ନଷ୍ଟ କରିବାର ନାହିଁ। ବରଦାନ ସର୍ବଦା ନିଜର ଶକ୍ତିଶାଳୀ ମନୋବୃତ୍ତି ଦ୍ୱାରା ବେହଦର ସେବାରେ ତତ୍ପର ରହୁଥିବା ହଦର ସନ୍ନ୍ୟାସୀ ଗୁଡ଼ିକରୁ ହଦର ସମସ୍ୟା ଗୁଡ଼ିକରୁ ମୁକ୍ତ ହେବ। ଯେପରି ସାକାର ବାବାଙ୍କୁ ସେବା ବ୍ୟତୀତ ଅନ୍ୟ କିଛି ବି ଦେଖାଯାଉ ନଥିଲା, ସେହିପରି ତୁମମାନେ ମଧ୍ୟ ନିଜର ଆଶା ନିଜର ଶକ୍ତିଶାଳୀ ମନୋବୃତ୍ତି ଦ୍ୱାରା ବେହଦର ସେବାରେ ସର୍ବଦା ତତ୍ପର ରୁହ, ଯାହାଦ୍ୱାରା ହଦର ଅର୍ଥାତ୍ ବିନାଶ ସମସ୍ୟା ଗୁଡ଼ିକ ଆପେ ଆପେ ସମାପ୍ତ ହୋଇଯିବ। ତେବେ ବିନାଶୀ କଥାରେ ସମୟ ଦେବା ଏହା ମଧ୍ୟ କଣ୍ଢେଇ ଖେଳ ଅଟେ। ସେଥିପାଇଁ ଯେଉଁଥିରେ ସମୟ ଏବଂ ଶକ୍ତି ନଷ୍ଟ ହୋଇଥାଏ ସେଥିପାଇଁ ଛୋଟ ଛୋଟ କଥାରେ ସମୟ ବା ଜମା କରିଥିବା ଶକ୍ତି ଗୁଡ଼ିକୁ ବ୍ୟର୍ଥରେ ନଷ୍ଟ କର ନାହିଁ। ଲୋଗାନ ଯଦି ସେବାରେ ସଫଳତା ପ୍ରାପ୍ତ କରିବାକୁ ଚାହୁଁଛ ତେବେ ବାଣୀ ଏବଂ ଚାଲିଚଳନ ପ୍ରଭାବଶାଳୀ ହେବା ଦରକାର। ଅବ୍ୟକ୍ତ ସାରା ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୁଗର ଅନୁଭବ କର। ସମୟ ଅନୁସାରେ ଏବେ ସମସ୍ତ ବ୍ରାହ୍ମଣ ଆତ୍ମାମାନଙ୍କୁ ନିକଟକୁ ଆଣିବା ସହିତ ଜ୍ୱାଳା ସ୍ୱରୂପର ବାୟୁମଣ୍ଡଳ ନିର୍ମାଣ କରିବାର ସେବା କର। ସେଥିପାଇଁ ଚାହେ ଯୁଗଭର୍ତ୍ତି କର ବା ପରସ୍ପର ଭିତରେ ସଂଗଠିତ ହୋଇ ଜ୍ଞାନ ଯୁଗର ବାର୍ତ୍ତାଳାପ କର, କିନ୍ତୁ ଜ୍ୱାଳା ସ୍ୱରୂପର ଅନୁଭବ କର ଏବଂ କରାଅ। ଯଦି ଏହି ସେବାରେ ଲାଗିଯିବ ତେବେ ଛୋଟ ଛୋଟ କଥା ସବୁ ସହଜରେ ପରିବର୍ତ୍ତନ ହୋଇଯିବ। ଓମ୍ ଶାନ୍ତି।